ଦ୍ୱିତୀୟ ସାମୁଏଲ ଅଧ୍ୟାୟ ତିନି। ଅନନ୍ତର ସାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘକାଳ ଯୁଦ୍ଧ ହେଲା। ପୁଣି ଦାଉଦ ବେଳକୁ ବେଳ ବଳବାନ ହେଲେ, ମାତ୍ର ସାଉଲ ବଂଶ ବେଳକୁ ବେଳ କ୍ଷୀଣ ହେଲେ। ପୁଣି ହିବ୍ରନରେ ଦାଉଦଙ୍କର କେତେକ ପୁତ୍ର ଜାତ ହେଲେ। ତାଙ୍କର ପ୍ରଥମ ଜାତ ଅମ୍ନୋନ, ସେ ଜିସ୍ରିଏଲିଆ ଅହିନୟମଠାରୁ ଜାତ। ପୁଣି ଦ୍ୱିତୀୟ ପୁତ୍ର କିଲାବ, ସେ କର୍ମିଲିୟ ନାବଲର ଭାର୍ଯ୍ୟା ଅବିଗଲଠାରୁ ଜାତ। ପୁଣି ତୃତୀୟ ଅବସାଲମ, ସେ ଗସୁର ରାଜା ତଲମୟର କନ୍ୟା ମାଖାର ପୁତ୍ର। ପୁଣି ଚତୁର୍ଥ ଅଦନୀୟ, ସେ ହଗିତ୍ର ପୁତ୍ର। ପୁଣି ପଞ୍ଚମ ସଫଟିୟ, ସେ ଅବିଟଲର ପୁତ୍ର। ଷଷ୍ଠ ଜିତ୍ରିୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର। ହିବ୍ରନରେ ଦାଉଦଙ୍କର ଏହିସବୁ ପୁତ୍ର ଜାତ ହେଲେ। ସାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଅବନର ସାଉଲ ବଂଶ ମଧ୍ୟରେ ଆପଣାକୁ ବଳବାନ କଲା। ମାତ୍ର ସାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା। ପୁଣି ଇସବୋସତ୍ ଅବନରକୁ କହିଲା, ତୁମ୍ଭେ କାହିଁକି ମୋର ପିତାଙ୍କ ଉପପତ୍ନୀ କତିକି ଗଲ? ତେବେ ଅବନର ଇସବୋସତ୍ର କଥା ସକାଶୁ ଅତି କ୍ରୋଧ କରି କହିଲା, ମୁଁ କି ଜିହୁଦା ପକ୍ଷର କୁକୁର ମୁଣ୍ଡ? ମୁଁ ତ ଆଜି ତୁମ୍ଭ ପିତା ସାଉଲ ବଂଶକୁ ଓ ତାଙ୍କର ଭାଇ ଓ ବନ୍ଧୁମାନଙ୍କୁ ଦୟା କରୁଅଛି, ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରିନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ଅପରାଧ ମୋ ଉପରେ ଆରୋପ କରୁଅଛ? ସାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନଠାରୁ ବେର୍ସେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଜିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ଯେବେ ମୁଁ ତାଙ୍କ ପ୍ରତି ନ କରେ, ତେବେ ପରମେଶ୍ୱର ଅବନରକୁ ସେହି ଦଣ୍ଡ ଓ ତହିଁରୁ ଅଧିକ ଦେଉନ୍ତୁ। ତହିଁରେ ସେ ଅବନରକୁ ଗୋଟିଏ କଥା ଉତ୍ତର ଦେଇପାରିଲା ନାହିଁ, କାରଣ ସେ ତାହାକୁ ଭୟ କଲା। ଏଉତାରେ ଅବନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇ କହିଲା, ଏ ଦେଶ କାହାର? ଆହୁରି କହିଲା, ଆପଣ ମୋ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋ ହସ୍ତ ଆପଣଙ୍କର ସହାୟ ହେବ। ଏଥିରେ ସେ କହିଲେ, ଭଲ, ମୁଁ ତୁମ୍ଭ ସଙ୍ଗରେ ନିୟମ କରିବି, ମାତ୍ର ମୁଁ ତୁମଠାରୁ ଗୋଟିଏ କଥା ଚାହେଁ, ତାହା ଏହି, ତୁମ୍ଭେ ମୋ ମୁଖ ଦେଖିବାକୁ ଆସିବା ବେଳେ ପ୍ରଥମେ ସାଉଲଙ୍କର କନ୍ୟା ମିଖାଲକୁ ନ ଆଣିଲେ ମୋ ମୁଖ ଦେଖିପାରିବ ନାହିଁ। ତେଣୁ ଦାଉଦ ସାଉଲଙ୍କର ପୁତ୍ର ଇସବୋସତ୍ ନିକଟକୁ ଦୂତମାନଙ୍କୁ ପଠାଇ କହିଲେ, ମୁଁ ପଲେଷ୍ଟିୟମାନଙ୍କର ଏକଶତ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋର ଭାର୍ଯ୍ୟା ସେହି ମିଖଲକୁ ମୋତେ ଦିଅ। ତହିଁରେ ଇସବୋସତ୍ ଲୋକ ପଠାଇ ଲଇସ୍ର ପୁତ୍ର ପଲ୍ଟିଏଲ ନାମକ ତାହାର ସ୍ୱାମୀ ନିକଟରୁ ମିଖଲକୁ ନେଲା। ଏଣୁ ତାହାର ସ୍ୱାମୀ ରୋଦନ କରିକରି ତାହା ସଙ୍ଗେ ଆସି ବହୁରିମ୍ ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା। ଏଥିରେ ଅବନର ତାହାକୁ କହିଲା, ଯାଅ, ଫେରିଯାଅ। ତେଣୁ ସେ ଫେରିଗଲା। ଅନନ୍ତର ଅବନର ଇସ୍ରାଏଲର ପ୍ରାଚୀନ ବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, ପୂର୍ବରେ ତୁମେମାନେ ଆପଣାମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁଥିଲ, ଏବେ ତାହା କର, କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ଆମ୍ଭେ ଆପଣା ଦାସ ଦାଉଦର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ପଲେଷ୍ଟିୟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା। ମଧ୍ୟ ଅବନର ବିନ୍ୟାବିନ୍ନ କର୍ଣ୍ଣଗୋଚରରେ ସେହି କଥା କହିଲା। ପୁଣି ଇସ୍ରାଏଲ ଓ ବିନ୍ୟାବିନ୍ର ସମସ୍ତ ବଂଶ ଦୃଷ୍ଟିରେ ଯାହା ଭଲ ଦେଖାଗଲା, ଅବନର ସେ ସମସ୍ତ କଥା ଦାଉଦଙ୍କର କର୍ଣ୍ଣଗୋଚରରେ ମଧ୍ୟ କହିବା ପାଇଁ ହିବ୍ରନକୁ ଯାତ୍ରା କଲା। ଏ ରୂପେ ଅବନର ଆପଣା ସଙ୍ଗରେ 20 ଜଣ ନେଇ ହିବ୍ରନରେ ଦାଉଦଙ୍କ ନିକଟରେ ଉପସ୍ଥିତ ହେଲା। ତହିଁରେ ଦାଉଦ ଅବନର ଓ ତାହାର ସଙ୍ଗୀ ଲୋକମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ। ଏଉତ୍ତରେ ଅବନର ଦାଉଦଙ୍କୁ କହିଲା, ମୁଁ ଉଠିଯାଇ ସମସ୍ତ ଇସ୍ରାଏଲକୁ ମୋର ପ୍ରଭୁ ମହାରାଜାଙ୍କ ନିକଟରେ ସଂଗ୍ରହ କରିବି, ତହିଁରେ ସେମାନେ ଆପଣଙ୍କ ସହିତ ନିୟମ କରିବେ ଓ ଆପଣ ସମସ୍ତଙ୍କ ଉପରେ ନିଜ ପ୍ରାଣର ଇଚ୍ଛାମତ ରାଜତ୍ୱ କରିବେ। ତେଣୁ ଦାଉଦ ଅବନରକୁ ବିଦାୟ କରନ୍ତେ ସେ କୁଶଳରେ ପ୍ରସ୍ଥାନ କଲା। ଏଉତ୍ତରେ ଦେଖ, ଦାଉଦଙ୍କର ଦାସଗଣ ଓ ଜୟାବ ପ୍ରଚୁର ଲୁଟ୍ ଦ୍ରବ୍ୟ ସଙ୍ଗରେ ନେଇ ସୈନ୍ୟ ଦଳରୁ ଆସିଲେ, ମାତ୍ର ଅବନର ହିବ୍ରନରେ ଦାଉଦଙ୍କ ସଙ୍ଗରେ ନଥିଲା, କାରଣ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଥିଲା। ଜୟାବ ଓ ତାହାର ସଙ୍ଗୀ ସୈନ୍ୟ ଦଳ ଉପସ୍ଥିତ ହୁଅନ୍ତେ ଲୋକମାନେ ଜୟାବକୁ ଜଣାଇ କହିଲେ, ନରର ପୁତ୍ର ଅବନର ରାଜାଙ୍କ ନିକଟକୁ ଆସିଥିଲା ଓ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଅଛି। ଏଥିରେ ଜୟାବ ରାଜାଙ୍କ ନିକଟକୁ ଆସି କହିଲା, ଆପଣ କ'ଣ କଲେ? ଦେଖନ୍ତୁ, ଅବନର ଆପଣଙ୍କ ନିକଟକୁ ଆସିଥିଲା, ଆପଣ କାହିଁକି ତାହାକୁ ବିଦାୟ କରିଦେଲେ? ସେ ତ ଗଲାଣି। ଆପଣ ତ ନରର ପୁତ୍ର ଅବନରକୁ ଜାଣନ୍ତି, ସେ ଆପଣଙ୍କୁ ଭୁଲାଇବାକୁ ଓ ଆପଣଙ୍କ ଗମନାଗମନ ଜାଣିବାକୁ ଓ ଆପଣ ଯାହା ଯାହା କରନ୍ତି ସେହିସବୁ ଜାଣିବାକୁ ଆସିଥିଲା। ଏଉତାରେ ଜୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବନରର ପଛରେ ଦୂତଗଣ ପଠାନ୍ତେ ସେମାନେ ସିରାକୁପ ନିକଟରୁ ତାହାକୁ ଫେରାଇ ଆଣିଲେ, ମାତ୍ର ଦାଉଦ ଏହା ଜାଣିଲେ ନାହିଁ। ପୁଣି ଅବନର ହିବ୍ରନକୁ ଫେରିଆସନ୍ତେ ଜୟାବ ତାହା ସଙ୍ଗରେ ନିରୋଳରେ ଆଳାପ କରିବା ପାଇଁ ତାହାକୁ ନଗରଦ୍ୱାର ଭିତରକୁ ନେଇଗଲା। ମାତ୍ର ଆପଣ ଭାଇ ଅସାଏଲର ରକ୍ତପାତ ହେତୁରୁ ତାହାର ପେଟରେ ଆଘାତ କରନ୍ତେ ସେ ମଲା। ଏଥିଉତ୍ତରେ ଦାଉଦ ତାହା ଶୁଣି କହିଲେ, ନରର ପୁତ୍ର ଅବନରର ରକ୍ତପାତ ବିଷୟରେ ମୁଁ ଓ ମୋହର ରାଜ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳ ନିର୍ଦ୍ଦୋଷ। ତାହା ଜୟାବର ମସ୍ତକରେ ଓ ତାହାର ପିତୃବଂଶ ସମସ୍ତଙ୍କ ଉପରେ ବର୍ତ୍ତୁ, ଓ ଜୟାବ ବଂଶରେ ପ୍ରମେୟୀ କି କୁଷ୍ଠି କି ଜଷ୍ଟିରେ ନିର୍ଭରଦାୟୀ କି ଖଡ଼ଗହତ କି ଭକ୍ଷ୍ୟହୀନ ଲୋକର ଅଭାବ ନ ହେଉ। ଏହି ରୂପେ ଜୟାବ ଓ ତାହାର ଭାଇ ଅବିଷୟ ଅବନରକୁ ବଧ କଲେ, ଯେହେତୁ ସେ ଗିବିଆ ଯୁଦ୍ଧରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା। ଅନନ୍ତର ଦାଉଦ ଜୟାବକୁ ଓ ତାହାର ସଙ୍ଗୀ ଲୋକ ସମସ୍ତଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବନରର ଆଗେ ଆଗେ ଶୋକ କରି ଚାଲ। ପୁଣି ଦାଉଦ ରାଜା ଶବଶଯ୍ୟାର ପଛେ ପଛେ ଚାଲିଲେ। ଆଉ ସେମାନେ ହିବ୍ରନରେ ଅବନରକୁ କବର ଦେଲେ, ଓ ରାଜା ରବ ଉଠାଇ ଅବନର କବର ନିକଟରେ ରୋଦନ କଲେ, ଓ ସମସ୍ତ ଲୋକ ରୋଦନ କଲେ। ପୁଣି ରାଜା ଅବନର ପାଇଁ ବିଳାପ କରି କହିଲେ, ଯେପରି ମୂଢ଼ ମରେ ସେପରିକି ଅବନରକୁ ମରିବାକୁ ହେଲା। ତୁମ୍ଭ ହାତ ବନ୍ଧା ନଥିଲା କି ବେଡ଼ିରେ ତୁମ୍ଭ ପାଦ ବଧ ନଥିଲା। ଯେପରି ମନୁଷ୍ୟ ଅଧର୍ମୀ ସନ୍ତାନମାନଙ୍କ ଆଗରେ ପଡ଼େ ସେପରି ତୁମ୍ଭେ ପଡ଼ିଲ। ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ। ଏଉତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଆହାର କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ। ମାତ୍ର ଦାଉଦ ଶପଥ କରି କହିଲେ, ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୋଟି କି ଆଉ କିଛି ଆସ୍ୱାଦ କରେ ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ଓ ତହିଁରୁ ଅଧିକ ଦେଉନ୍ତୁ। ତହିଁରେ ସମସ୍ତ ଲୋକ ବୁଝିଲେ ଓ ତାହା ସେମାନଙ୍କ ଦୃଷ୍ଟିରେ ଭଲ ଦେଖାଗଲା। ମଧ୍ୟ ରାଜା ଯାହା ଯାହା କଲେ ତାହା ସବୁ ସମସ୍ତ ଲୋକଙ୍କ ଦୃଷ୍ଟିରେ ଭଲ ଥିଲା। ଏହି ରୂପେ ନରର ପୁତ୍ର ଅବନରକୁ ବଧ କରାଇବା ଯେ ରାଜାଙ୍କ ଆଡ଼ୁ ହୋଇନାହିଁ, ଏହା ସମସ୍ତ ଲୋକ ଓ ସମୁଦାୟ ଇସ୍ରାଏଲ ସେହିଦିନ ଜାଣିଲେ। ଆହୁରି ରାଜା ଆପଣା ଦାସମାନଙ୍କୁ କହିଲେ, ଆଜି ଇସ୍ରାଏଲ ମଧ୍ୟରେ ଜଣେ ଅଧିପତି ଓ ମହାନ ପୁରୁଷ ଯେ ପତିତ ହେଲା, ଏହାକି ତୁମେମାନେ ଜାଣ ନାହିଁ? ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି। ଏହି ପୁରୁଷମାନେ ଅର୍ଥାତ୍ ସରୁଆର ପୁତ୍ରମାନେ ଆମ୍ଭର ଅବାଧ୍ୟ। ସଦାପ୍ରଭୁ ଏହି କୁକ୍ରିୟାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦେଉନ୍ତୁ।